ओम शांति। 24/6/2026 आजिर साकार महावाक्य प्रातः मुरली ओम शांति मातेश्वरी पुनरावृत्ति 1957 एही कर्म क्षेत्र रे कर्म करिवा अनादि व्यवस्था अटे। तुमको कर्म छाड़िवार नाही किंतु कर्म योगी हेबाकु पड़िबो। जगदम्बा मांकर स्मृति दिवस उपलक्षे सुनाइबा पाई तांको द्वारा उच्चारित होइतिबा मधुर महावाक्य। एही सृष्टि कर्मर कृषि क्षेत्र अटे जेउठी प्रत्येक मनुष्य आत्मा निज निजर अभिनय संपादन करुछन्ते। एथिरे परमात्मांकर मध्य भूमिका रहिछि किंतु से आत्मा मानंक भली जन्म मरण रे आसु नाहंती। आत्मा मानंक भली तांकर खाता ओलटा हेउ नाही। से कहउछन्ती मु तो केवल तुम आत्मा मानंकु मुक्ति देवा पाई आसीछि। सेथि पाई मोते मुक्तिदाता बंधनरु मुक्त करिला वाला गति सद्गति दाता कही थांति। आत्मा उपरे मायार जो बंधन चढ़ी जाइछि सेथिरु मुक्त करी पवित्र करुछन्ति एवं कहउछन्ति मोर काम हला आत्मा मानंकु सर्व बंधनरु मुक्त करी घरकु फेराई नेबा। तेणु सृष्टिर जो अनादि नियम मर्यादा रहिछि से गुड़ीकु मध्य बुझिबाकु हेब। पुणि एही मनुष्य सृष्टिर वृद्धि केऊ प्रकार रे हेउछि। पुणि एभळी समय मध्य आसुछि जेतेबेले कि तार ह्रास मध्य हेउछि। एमिति नुहे जे बढ़ुछि तो बढ़ी ही चालिथिबो ना कम मध्य हेउछि। तेणु सृष्टि रे सबु जिनिसर नियम रहिछि। निजर शरीरर मध्य नियम रहिछि। प्रथमे बाल्यावस्था तापरे किशोर पुणी जुबा पुणी वृद्ध अवस्था हेउछि। तेणु वृद्ध अवस्था मध्य शीघ्र हेउ नाही। वृद्ध होई पुणी जिराजर्ण होई जानते। तेणु प्रत्येक कथार वृद्धि हेबा एवं तार अंत हेबा यहा मध्य नियम अटे। सही प्रकार सृष्टिर जेनरेशन अर्थात मनुष्य मानंकर पीढ़ी गुड़िकर मध्य नियम रहिछि। गोटिए जीवनर मध्य भिन्न भिन्न अवस्था रहिछि। पुणी प्रत्येक जन्मर मध्य अवस्था रहिछि। पुणी प्रत्येक पीढ़ीर मध्य अवस्था रहिछि। जेउ पीढ़ी सबु चाली आसीछि सेही भली प्रत्येक धर्मगुड़िकर मध्य अवस्था रहिछि। प्रथमे जेउ धर्म आसुछि ताहा सबुठारु शक्तिशाली हेउछि। पुणी धीरे धीरे जो धर्मगुड़िक पछरे आसुछंती सेमानंकर शक्ति कमी कमी जाउछि। तेणु धर्मगुड़िकर विभाजन हेबा धर्मर प्रचलन हेबा सबु किछि नियम अनुसारे हेउछि। तेणु एही सबु कथाकु मध्य बुझिबाकु हेबो। सेही हिसाबरे बाबा कहउछंती मोर मध्य एथिरे अभिनय रहिछि। मु गोटिए आत्मा मु परमात्मा अन्य किछि जिनिस नुहे। मु मध्य आत्मा ही अटे किंतु मोर काम बहुत महान अटे एवं श्रेष्ठ अटे। सेथि पई मोते गॉड अर्थात ईश्वर कहउछन्ते। जेपरी तुमे आत्मा अट मु मध्य सेही परि अटे। जेपरी तुमर पुओ झियो मध्य मनुष्य अटंती तुमे माने मध्य मनुष्य अट। एथिरे कोनोसी फरक नाही ना। तेणु मु मध्य आत्मा ही अटे। आत्मा आत्मा भितरे कोनोसी फरक नाही किंतु कर्तव्य रे बहुत जबरदस्त फरक रहिछि। सेथि पई कुहा जाइछि मोर कर्तव्य समस्तंक ठारु भिन्न अटे। मु कोनोसी गोटे विनाशी धर्मर स्थापक नुहे। मु तो दुनियार रचयिता अटे। सेमाने हेले धर्मर रचयिता। जेपरी सही आत्मा माने निजर कार्य निजर निर्धारित समय रे करुछंती सही परी मु मध्य मोर निर्धारित समय रे आसुछि। मोर कर्तव्य विशाल अटे महान अटे। ଏବଂ ସମସ୍ତଙ୍କ ଠାରୁ ଭିନ୍ନ ଅଟେ। ସେଥିପାଇଁ କୁହାଯାଏ, ତୋର କାର୍ଯ୍ୟ ସ୍ୱତନ୍ତ୍ର ଅଟେ। ତାଙ୍କୁ ସର୍ବଶକ୍ତିମାନ ମଧ୍ୟ କହୁଛନ୍ତି। ତେବେ ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟ ହେଲା ଆତ୍ମାମାନଙ୍କୁ ବନ୍ଧନରୁ ମୁକ୍ତ କରିବା ଏବଂ ନୂଆ ଦୁନିଆର ଚାରା ଲଗାଇବା। ସେଥିପାଇଁ ତାଙ୍କୁ ଇଂରାଜୀରେ ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା ଈଶ୍ୱର ପିତା କହିଥାନ୍ତି। ଯେପରି ଖ୍ରୀଷ୍ଟଙ୍କୁ ଖ୍ରୀଷ୍ଟ ଧର୍ମର ପିତା କୁହାଯିବ, କିନ୍ତୁ ସ୍ୱର୍ଗର ରଚୟିତା ଈଶ୍ୱର ପିତା କୁହାଯିବ ନାହିଁ, କାରଣ ସ୍ୱର୍ଗର ସ୍ଥାପନକର୍ତ୍ତା ପରମାତ୍ମା ଅଟନ୍ତି। ତେଣୁ ସ୍ୱର୍ଗ ଦୁନିଆ ହୋଇଗଲା ନା? ସ୍ୱର୍ଗ କୌଣସି ଗୋଟିଏ ଧର୍ମ ନୁହେଁ, ତେଣୁ ସେ ହେଲେ ବିଶ୍ୱର ରଚୟିତା ଏବଂ ସେହି ବିଶ୍ୱରେ ଏକ ଧର୍ମ, ଏକ ରାଜ୍ୟ, ତତ୍ତ୍ୱ ଆଦି ସବୁକିଛି ପରିବର୍ତ୍ତନ ହୋଇଯିବ। ସେଥିପାଇଁ ତାଙ୍କୁ କୁହାଯାଉଛି ହେଭେନ୍ଲି ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା ଈଶ୍ୱର ପିତା। ଦ୍ୱିତୀୟରେ ଗଡ୍ ଇଜ୍ ଟ୍ରୁଥ୍ କୁହାଯାଏ, ଅର୍ଥାତ୍ ଈଶ୍ୱର ସତ୍ୟ ଅଟନ୍ତି। ତେବେ ଟ୍ରୁଥ୍ ଅର୍ଥାତ୍ ସତ୍ୟ କ'ଣ ଅଟେ ଏବଂ କେଉଁଥିରେ ସତ୍ୟ ଅଟନ୍ତି, ଏହା ମଧ୍ୟ ବୁଝିବାର କଥା। କେହି କେହି ଭାବନ୍ତି ଯିଏ ସତ୍ୟ କଥା କହୁଛି ସେ ହିଁ ଈଶ୍ୱର। ଈଶ୍ୱର ବା ଗଡ୍ କିଛି ଅନ୍ୟ ଜିନିଷ ନୁହେଁ, ବାସ୍ କେବଳ ସତ୍ୟ କଥା କହିବା ଦରକାର, କିନ୍ତୁ ତାହା ନୁହେଁ। ଗଡ୍ ଇଜ୍ ଟ୍ରୁଥ୍ ର ଅର୍ଥ ହେଲା ଗଡ୍ ହିଁ ଆସି ସବୁ କଥାର ସତ୍ୟତାକୁ ଶୁଣେଇଥାନ୍ତି, ଅର୍ଥାତ୍ ଟ୍ରୁଥ୍ ଶୁଣେଇଥାନ୍ତି। ତାଙ୍କ ଭିତରେ ହିଁ ସତ୍ୟତା ରହିଛି, ସେଥିପାଇଁ ତ ତାଙ୍କୁ ଜ୍ଞାନର ସାଗର କୁହାଯାଉଛି। ଜ୍ଞାନର ସାଗର, ଆନନ୍ଦର ସାଗର, ଆହୁରି ମଧ୍ୟ କହିଥାନ୍ତି ଗଡ୍ ନୋଜ୍ ଅର୍ଥାତ୍ ଈଶ୍ୱର ଜାଣନ୍ତି। ତେଣୁ ନିଶ୍ଚିତ ଭାବରେ ବିଶେଷ କିଛି ଜାଣିବା ଯୋଗ୍ୟ ଜ୍ଞାନ ରହିଛି ନା? ତେବେ ତାହା କେଉଁ ଜ୍ଞାନ? ଏହା ନୁହେଁ ଯେ ଅମୁକ ଚୋରି କରିଛି, ଗଡ୍ ନୋଜ୍। ଯଦିଓ ସେ ସବୁକିଛି ଜାଣିଛନ୍ତି, ପୁଣି ବି ତାଙ୍କର ଯେଉଁ ମହିମା ରହିଛି ତାହା ଏହି ଆଧାରରେ ହେଉଛି ଯେ ଆମର ଦୁନିଆ ଯାହାକି ତଳକୁ ଖସିଯାଇଛି ତାହା ଉପରକୁ କିପରି ଉଠିବ, ଏହି ଚକ୍ରର ଜ୍ଞାନ ତାଙ୍କୁ ଜଣା ଅଛି। ସେଥିପାଇଁ କୁହାଯାଏ ଗଡ୍ ନୋଜ୍। ତେଣୁ ପରମାତ୍ମାଙ୍କର ମହିମା ମଧ୍ୟ ସେହି ଅନୁସାରେ ହେଉଛି ଯାହାକି ମନୁଷ୍ୟ ମାନଙ୍କ ଠାରୁ ଭିନ୍ନ ଅଟେ, କାହିଁକି ନା ତାଙ୍କର ଜାଣିବା ଅର୍ଥାତ୍ ଜ୍ଞାନ ସମସ୍ତଙ୍କ ଠାରୁ ଭିନ୍ନ ଅଟେ। ମନୁଷ୍ୟ ମାନଙ୍କର ଜାଣିବା ସୀମିତ ଅଟେ, ମନୁଷ୍ୟକୁ ଅଳ୍ପଜ୍ଞ ମଧ୍ୟ କୁହାଯାଏ ଏବଂ ପରମାତ୍ମାଙ୍କୁ ସର୍ବଜ୍ଞ କହିଥାନ୍ତି, ଯାହାକୁ ଇଂରାଜୀରେ ନଲେଜଫୁଲ ଅର୍ଥାତ୍ ସବୁକିଛି ଜାଣିଲା ବାଲା କୁହାଯାଏ। ତେଣୁ ଯିଏ ସର୍ବଜ୍ଞ ଅଟନ୍ତି ସେ ହିଁ ସତ୍ୟକୁ ଜାଣିପାରିବେ। ଯାହା ପାଖରେ ଯଥାର୍ଥ କଥାର ଜ୍ଞାନ ଥିବ ନିଶ୍ଚିତ ଭାବରେ ସେ ସମସ୍ତଙ୍କୁ ଦେବ ନା? ଯଦି ନିଜେ ଜାଣିଥିବ କିନ୍ତୁ ଅନ୍ୟକୁ ଜଣାଉ ନଥିବ, ତେବେ ସେଥିରୁ ଆମର ଲାଭ କ'ଣ? ତାଙ୍କ ଜ୍ଞାନ ତାଙ୍କ ପାଖରେ ଥାଉ, କିନ୍ତୁ ନା ତାଙ୍କର ଜ୍ଞାନ ଦ୍ୱାରା ଆମକୁ ନିଶ୍ଚିତ କୌଣସି ଫାଇଦା ମିଳିଛି। ସେଥିପାଇଁ ତ ଆମେ ତାଙ୍କର ଯୋଗ୍ୟତାର ମହିମା କରୁଛୁ, ତାଙ୍କ ପଛରେ ପଡ଼ିଛୁ। ଯେତେବେଳେ ଯାହା ହେଉଛି ଆମେ କହୁଛୁ, ହେ ଭଗବାନ, ଏବେ ତୁ ମୋର ଏହି କାମ କରିଦେ, ମୋତେ କ୍ଷମା କରିଦେ, ମୋତେ ଦୟା କର, ମୋର ଦୁଃଖ ଦୂର କର, ତେବେ ଆମେ ତାଙ୍କୁ ମାଗୁଛୁ ନା? ତାଙ୍କ ସହିତ ଆମର କିଛି ସମ୍ବନ୍ଧ ରହିଛି, ସେଥିପାଇଁ ସେହି ଅନୁସାରେ ଆମେ ମନେ ପକଉଛୁ, ଯେପରି ସେ ଆମର ବହୁତ ବଡ଼ ଉପକାର କରିଛନ୍ତି। ଯଦି କେବେ ବି କିଛି କରି ନଥାନ୍ତେ ତେବେ ଆମେ କାହିଁକି ତାଙ୍କ ପାଖରେ ମୁଣ୍ଡ ପିଟୁଛେ? ଯଦି କେହି ବିପଦ ସମୟରେ ସାହାଯ୍ୟ କରିଥାଏ ତେବେ ମନ ଭିତରେ ଆସିଥାଏ ଯେ ଇଏ ମୋତେ ବହୁତ ବଡ଼ ବିପଦ ସମୟରେ ସାହାଯ୍ୟ କରିଥିଲେ, ଯଥା ସମୟରେ ମୋତେ ରକ୍ଷା କରିଥିଲେ। ତେଣୁ ତାଙ୍କ ପ୍ରତି ମନ ଭିତରେ ସ୍ନେହ ଭାବ ରହିଥାଏ। ତେଣୁ ପରମାତ୍ମାଙ୍କ ପ୍ରତି ମଧ୍ୟ ଏହିଭଳି ସ୍ନେହ ଆସୁଛି ଯେ ଇଏ ମୋତେ ସମୟ ଅନୁସାରେ ସାହାଯ୍ୟ କରିଛନ୍ତି। କିନ୍ତୁ ଏହା ନୁହେଁ ଯେ କେବେ ଯଦି କୌଣସି ଲୋକର କିଛି ଭଲ ହୋଇଯାଏ ତେବେ କହିବା ଏହା ଭଗବାନ କରିଛନ୍ତି। ତେବେ କଣ ଭଗବାନ କେବଳ ଏଇଆ ହିଁ କରୁଛନ୍ତି? କିନ୍ତୁ ତାଙ୍କର କାମ ତ ମହାନ ଅଟେ, ସାରା ବିଶ୍ୱ ପାଇଁ ଅଟେ, ସାରା ଦୁନିଆ ସହିତ ସମ୍ବନ୍ଧିତ ଅଟେ। ବାକି ଏହା ନୁହେଁ ଯେ କାହାକୁ ଯଦି କିଛି ଟଙ୍କା ମିଳିଗଲା ତେବେ ଏହା ଭଗବାନ କରିଛନ୍ତି। ଏହା ତ ଆମର ଭଲ କର୍ମର ଫଳ ଅଟେ ଯାହା ଆମକୁ ମିଳିଥାଏ। ତେବେ ଏଠାରେ ଭଲ ବା ମନ୍ଦ କର୍ମର ହିସାବ ଚାଲୁଛି ଏବଂ ତାହା ମଧ୍ୟ ଆମକୁ ମିଳିବାରେ ଲାଗିଛି। କିନ୍ତୁ ପରମାତ୍ମା ଆସି ଯେଉଁ କର୍ମ ଶିଖଉଛନ୍ତି ତାର ଫଳ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଅଳ୍ପ କାଳର ସୁଖ ତ ନିଜର ବୁଦ୍ଧି ଆଧାରରେ ମଧ୍ୟ ମିଳୁଛି, କିନ୍ତୁ ପରମାତ୍ମା ଯେଉଁ ଜ୍ଞାନ ଦେଉଛନ୍ତି ତାହାଦ୍ୱାରା ଆମେ ସଦାକାଳର ସୁଖ ପ୍ରାପ୍ତ କରୁଛୁ। ତେଣୁ ପରମାତ୍ମାଙ୍କର କାମ ଭିନ୍ନ ହୋଇଗଲା ନା? ସେଥିପାଇଁ କହୁଛନ୍ତି, ମୁଁ ହିଁ ଆସି କର୍ମର ଯଥାର୍ଥ ଜ୍ଞାନ ଶିଖାଉଛି, ଯାହାକୁ କୁହାଯାଉଛି କର୍ମଯୋଗ ହିଁ ଶ୍ରେଷ୍ଠ ଅଟେ। ଏଥିରେ କର୍ମକୁ ବା ଘର ଗୃହସ୍ଥକୁ ଛାଡ଼ିବାର କଥା ନାହିଁ। କେବଳ ତୁମେ ନିଜର କର୍ମକୁ କିପରି ପବିତ୍ର କରିବ ତାର ଜ୍ଞାନ ମୁଁ ଶୁଣାଉଛି। ତେଣୁ କର୍ମକୁ ପବିତ୍ର କରିବାକୁ ହେଲେ ହେବ, ଛାଡ଼ିବାର ନାହିଁ। କର୍ମ ତ ଅନାଦି ଅଟେ, ଏହି କର୍ମକ୍ଷେତ୍ର ମଧ୍ୟ ଅନାଦି ଅଟେ। ମନୁଷ୍ୟ ଅଛି ତ କର୍ମ ମଧ୍ୟ ଅଛି, କିନ୍ତୁ ସେହି କର୍ମକୁ ତୁମେ କିପରି ଶ୍ରେଷ୍ଠ କରିବ ତାର ଜ୍ଞାନ ମୁଁ ଶିଖାଉଛି, ଯାହାଦ୍ୱାରା ତୁମର କର୍ମର ଖାତା ଅକର୍ମ ପାଲଟି ଯାଉଛି। ତେବେ ଅକର୍ମର ଅର୍ଥ ହେଲା କୌଣସି ଖରାପ କର୍ମର ଖାତା ଜମା ହେଉନାହିଁ। ବାବା କହୁଛନ୍ତି, ମୁଁ ଏହି ଛୋଟିଆ ସଙ୍ଗମ ଯୁଗରେ ତୁମର ଦେଶ ଅର୍ଥାତ୍ ସାକାର ଦୁନିଆକୁ ତୁମମାନଙ୍କ ପାଇଁ ଆସିଛି। ତେଣୁ ଅତି କମ୍ରେ ଆଉ ଯେତିକି ସମୟ ଅଛି ସେତିକି ସମୟ ତ ମୋର କଥା ଶୁଣ। ଯଦି ବାବାଙ୍କର ହୋଇଛ ତେବେ ଅତି କମ୍ରେ ଏତିକି ସମୟ ତ ଶୁଦ୍ଧ ପବିତ୍ର ରୁହ, ତାପରେ ତୁମର ଏହିଭଳି ପ୍ରାରବ୍ଧ ଜମା ହୋଇଯିବ ଯାହାଦ୍ୱାରା ତୁମକୁ ସେହି ଦୁନିଆର କୌଣସି ମେହନତ କରିବାକୁ ପଡ଼ିବ ନାହିଁ, କିନ୍ତୁ ଏବେ ଟିକିଏ ମେହନତ କରିବାକୁ ପଡ଼ିବ। ତେଣୁ ଏବେ ତୁମେ ଯେମିତି ବି ହଉ ଜୀବନ ପଛକେ ଯାଉ, କିନ୍ତୁ ପବିତ୍ର ରହିବାର ପ୍ରତିଜ୍ଞା କର, ନିଜ ଭିତରେ ଦୃଢ଼ତା ରଖ, ନିଜର ଶ୍ରେଷ୍ଠ ଧାରଣା ଗୁଡ଼ିକରେ ପକ୍କା ରହିବା ପାଇଁ ପୁରା ପୁରା ଚେଷ୍ଟା କର। ବାବା ତୁମମାନଙ୍କୁ ସ୍ପଷ୍ଟ ଭାବରେ ଶୁଣାଉଛନ୍ତି ଯେ ତୁମେମାନେ ଏତିକି ଅଳ୍ପ ସମୟ ପାଇଁ ଏହି ମେହନତ କର, ମୁଁ ତୁମମାନଙ୍କୁ ଅନ୍ୟ କୌଣସି ମେହନତ କରାଉ ନାହିଁ। ତୁମକୁ ଯେତିକି ଫଳ ମିଳୁଛି ତା ତୁଳନାରେ ଏହା କୌଣସି ମେହନତ ହିଁ ନୁହେଁ। ଏମିତି ନୁହେଁ ଯେ କେବଳ କହୁଥାଅ ଯେ ମୁଁ ଏଇଆ କରିବି ସେଇଆ କରିବି, ଦୁନିଆ କ'ଣ କହିବ ସେମାନେ କ'ଣ କହିବେ, ଆରେ ଦୁନିଆ କ'ଣ କହିବ ତାକୁ ଛାଡ଼ି ଦିଅ, ଏବେ ତ ଏହି ଦୁନିଆ ହିଁ ଯିବାକୁ ବସିଲାଣି, ଏବେ ତ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ। ତୁମେ ଏତେ ଲମ୍ବା ଚଉଡ଼ା ଯେଉଁ ଯୋଜନା ସବୁ କରୁଛ ଏସବୁ ବ୍ୟର୍ଥରେ ନଷ୍ଟ କରୁଛ। ଏବେ ବାବା କହୁଛନ୍ତି, ସେହି ବ୍ୟର୍ଥକୁ ହିଁ ବଞ୍ଚାଅ, ଏହି ଶରୀରକୁ ବଞ୍ଚାଇ ରଖିବା ପାଇଁ ଯେତିକି ଦରକାର ସେତିକି ପଛକେ କର, ତୁମର ପିଲା ଛୁଆଙ୍କ ସହିତ ଯେତିକି ହିସାବ କିତାବ ରହିଛି ସେତିକି କର, ତାଙ୍କୁ ମୁଁ କିପରି ସମ୍ଭାଳିବି, ଏହାକୁ ତ ତୁମକୁ ହିଁ ସମ୍ଭାଳିବାକୁ ପଡ଼ିବ। ତେବେ ଯାହା ସବୁ ଜରୁରୀ ଅଟେ ସେଗୁଡ଼ିକ ତୁମକୁ ଫ୍ରି କରିଦେଉଛି, କିନ୍ତୁ ଏବେ ଯେଉଁ ସବୁ ଅତିରିକ୍ତ ରଚନା କରୁଛ ସେଥିପାଇଁ ମନା କରୁଛି, କାହିଁକି ନା ଏବେ ତ ସେସବୁ ନଷ୍ଟ ହିଁ ହେବ। ତେଣୁ ସେଥିରେ ନିଜର ସମୟକୁ ଫାଲତୁରେ ନଷ୍ଟ କର ନାହିଁ। ଏହି ସବୁ ଫାଲତୁ ଜଞ୍ଜାଳରେ ଛନ୍ଦି ହୋଇ ତୁମେମାନେ ଦୁଃଖୀ ହୋଇଛ, ଏହି ଗୁଡ଼ିକରୁ ତୁମେ କିପରି ମୁକ୍ତ ହେବ ସେହି କଥା ତ ମୁଁ ତୁମକୁ ଶୁଣାଉଛି। ପୁଣି ବି ସେଥିରେ ଯଦି ଅନେକ ପ୍ରକାରର ବାହାନା କରିବ ତେବେ ଏହାକୁ କଣ କୁହାଯିବ। ପୁଣି ବାବା କହୁଛନ୍ତି, ଦେଖ ଏବେ ଯଦି ମୋତେ ସିଧା ଆଙ୍ଗୁଳି ହେଉନାହିଁ ବା ମୋର ହାତ ଧରୁନାହଁ ତେବେ ମୁଁ ତୁମର ନାକକୁ ଧରି ନେଇଯିବି। ଯେତେବେଳେ ନାକକୁ ଧରିବି ସେତେବେଳେ ପୁଣି ନିଶ୍ୱାସ ବନ୍ଦ ହୋଇଯିବ, ପୁଣି ଦୁଃଖ ଭୋଗିବ ଅର୍ଥାତ୍ ଦଣ୍ଡ ତ ଭୋଗିବାକୁ ପଡ଼ିବ ନା। ସେଥିପାଇଁ କହୁଛି ଏବେ ହାତରେ ହାତ ଦେଇ ସିଧା ସିଧା ଯିବାର ସମୟ ଆସିଯାଇଛି। ଯଦି ସିଧା ସିଧା ନ ଯିବ ତେବେ ମୋର ହାତରେ ତୁମର ନାକ ଥିବ, ସେତେବେଳେ ବୁଝିବ, ସେତେବେଳେ ଆଉ କିଛି ହୋଇପାରିବ ନାହିଁ, ନା ତୁମେ କିଛି କରିପାରିବ। ସେଥିପାଇଁ ବାବା କହୁଛନ୍ତି, ପିଲାମାନେ ଏବେ ତୁମେମାନେ ମୋର ହୋଇ ମୋ ପାଖକୁ ଆସି ମୋ କଥା ଶୁଣି ପୁଣି ବି ଯଦି କିଛି ନ କିଛି କରିବ ତେବେ ସେଥିପାଇଁ ଏବେ ତୁମେମାନେ ମୋର ହୋଇ ମୋ ପାଖକୁ ଆସି ମୋ କଥା ଶୁଣି ପୁଣି ବି ଯଦି କିଛି ନ କରିବ ତେବେ ସେଥିପାଇଁ ବହୁତ କଡ଼ା ଦଣ୍ଡ ମିଳିବ। ସେଥିପାଇଁ ଯେଉଁ ବିଚରା ଆତ୍ମାମାନଙ୍କୁ ଏକଥା ଜଣା ନାହିଁ ତାଙ୍କ କଥା ଅଲଗା, ବାକି ଯେଉଁମାନଙ୍କୁ ଜଣା ଅଛି ଯେଉଁମାନେ ସବୁକିଛି ଜାଣି ବୁଝି ପୁଣି ବି ଏହିସବୁ କଥାରେ ତ୍ରୁଟି କରୁଛନ୍ତି ସେମାନଙ୍କୁ କ୍ଷମା ନାହିଁ। ଯେପରି ଦଶ ଗୁଣା ଫାଇଦା ମିଳୁଛି ସେହିପରି ଦଶ ଗୁଣା କ୍ଷତି ମଧ୍ୟ ହୋଇଯିବ। ସେଥିପାଇଁ କୁହାଯାଇଛି ନିଜର ଲାଭ କ୍ଷତିକୁ ଭଲ ଭାବରେ ବୁଝିନିଅ, ଭଲ ଭାବରେ ବୁଝ, କିଛି ତ ନିଜର ବୁଦ୍ଧି ଖୋଲ। ଏବେ ଯଦି ବାବାଙ୍କ ସହିତ ବୁଦ୍ଧି ଯୋଗ ଯୋଡ଼ିବ ତେବେ ବହୁତ ଶକ୍ତି ମିଳିବ, ତେଣୁ ଏହିସବୁ କଥାକୁ ବୁଝ, ଭୁଲ ନାହିଁ। ଏବେ ସେହି ସମୟ ଚାଲୁଛି, ଏହାକୁ ଭଲ ଭାବରେ ଜାଣିନିଅ, ଟିକିଏ ଆଖି ଖୋଲ, ବୁଦ୍ଧିକୁ ଖୋଲ ଏବଂ ସମୟର ପୁରା ଲାଭ ଉଠାଅ, ନିଜର ଭାଗ୍ୟକୁ ପୂର୍ଣ୍ଣ ରୂପରେ ଜାଗ୍ରତ କର। କଥାରେ ଅଛି ଯେପରି ସଙ୍ଗ ସେପରି ରଙ୍ଗ ଲାଗିଥାଏ, ସେଥିପାଇଁ ଯାହାଙ୍କ ଭିତରେ ଏବେ ଏହି ରଙ୍ଗ ଭଲ ଭାବରେ ନ ଲାଗିବ ତେବେ ମାୟାର ସଙ୍ଗର ରଙ୍ଗ ଲାଗିଯିବ। ସେଥିପାଇଁ ତ କୁହାଯାଇଛି ହିୟର ନୋ ଇଭିଲ ସି ନୋ ଇଭିଲ ଟକ୍ ନୋ ଇଭିଲ, ଅର୍ଥାତ୍ ଖରାପ କଥା ଶୁଣ ନାହିଁ, ଦେଖ ନାହିଁ, କୁହ ନାହିଁ। ତେଣୁ ଏହିଭଳି ଇଭିଲ କଥା ଅନେକ ରହିଛି ଯାହାକି ଏଠାରେ ମଧ୍ୟ ଅନେକଙ୍କୁ ଛାଡ଼ୁ ନାହିଁ, ଯାହାଦ୍ୱାରା ପରସ୍ପରର ସଙ୍ଗଦୋଷରେ ଆସିଯାଉଛନ୍ତି। ସେଥିପାଇଁ କୁହାଯାଉଛି ଏହିଭଳି ସଙ୍ଗଦୋଷରୁ ଦୂରେଇ ରୁହ। ଏଭଳି ଭାବ ନାହିଁ ଯେ ସଙ୍ଗଦୋଷ ବାହାରେ ଅଛି ଏଠି ନାହିଁ, ନା ଏଠାରେ ମଧ୍ୟ ବହୁତ ଅଛନ୍ତି, କାହିଁକି ନା ସେମାନଙ୍କର ରାଜ୍ୟ ଚାଲିଛି ନା। ସେଥିପାଇଁ ବାବା କହୁଛନ୍ତି ଭଲ ଭାବରେ କବଚ ପିନ୍ଧି ରୁହ, ଯଦି କବଚ ପିନ୍ଧିଥିବ ତେବେ ମାୟାର ଗୁଳି ଲାଗିବ ନାହିଁ। ତେଣୁ ଯୋଗ ହିଁ କବଚ ଅଟେ ଏବଂ ଜ୍ଞାନ ଖଡ଼କ ଅଟେ। ଏହିସବୁ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ନିଜ ପାଖରେ ଭଲ ଭାବରେ ଯତ୍ନ ସହକାରେ ରଖ। କଥାରେ କୁହନ୍ତି ଯିଏ କରିବ ସିଏ ପାଇବ, ଏହା ତ ନିଜର ପ୍ରାରବ୍ଧ ଜମା କରିବାର କଥା, ଏଠାରେ ତ ପ୍ରାରବ୍ଧ ଭୋଗ କରିବାର ନାହିଁ, ତେବେ ଏଠାରେ କୌଣସି ଗୁରୁ ହୋଇ ବସିଯିବାର ନାହିଁ, ଏଥିରେ କୌଣସି ଭୁଲ ବୁଝାମଣା ନ ହେଉ, ସେଥିପାଇଁ ଏତେ କଥା ବୁଝାଯାଉଛି। ତେଣୁ ଏହିସବୁ କଥାକୁ ଧ୍ୟାନରେ ରଖି ନିଜକୁ ସୁରକ୍ଷିତ ରଖିବାକୁ ପଡ଼ିବ, ଏଠାରେ କୌଣସି ଖର୍ଚ୍ଚ ଆଦିର କଥା ଉଠିବା ଉଚିତ ନୁହେଁ। ଏବେ ଏହି ସବୁ ଖର୍ଚ୍ଚ ଗୁଡ଼ିକୁ ଅନ୍ୟମାନଙ୍କର କଲ୍ୟାଣ ଅର୍ଥରେ କାର୍ଯ୍ୟରେ ଲଗାଇବାକୁ ପଡ଼ିବ, ଗୋଟିଏ ଗୋଟିଏ ପାଇ ପଇସା ମଧ୍ୟ ଏହି କାର୍ଯ୍ୟରେ ଲଗାଇବାକୁ ହେବ। ଆଚ୍ଛା, ଏହିଭଳି ବାପ ଦାଦା ଏବଂ ମାଙ୍କର ମିଠା ମିଠା ବହୁତ ଭଲ ତଥା ଖବରଦାର ରହୁଥିବା ପିଲାମାନଙ୍କ ପ୍ରତି ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଗୁଡ୍ ମର୍ଣ୍ଣିଂ। ଆଚ୍ଛା, ପ୍ରଶ୍ନ, ମମା ଆମେ ଚାଲିବା ବୁଲିବା ସମୟରେ ଯୋଗର ଉଚ୍ଚ ସ୍ଥିତିରେ କିପରି ସ୍ଥିତ ହୋଇପାରିବୁ? ଉତ୍ତର, ବାସ୍ତବରେ ଆମର ଏହି ଜୀବନ ସ୍ୱାଭାବିକ ଯୋଗୀ ଜୀବନ ହୋଇଯିବା ଦରକାର, କାହିଁକି ନା ଯୋଗର ଆଧାର ହେଲା ନିଶ୍ଚୟ। ତେଣୁ ସବୁ ସମୟରେ ନିଶ୍ଚୟକୁ କାୟମ ରଖି ବାସ୍ତବିକ ରୂପରେ ସେହି ସ୍ୱରୂପ ହୋଇଯିବା ଦରକାର। ନିଶ୍ଚୟ ରୂପ ହୋଇ କର୍ମେନ୍ଦ୍ରିୟା ମାନଙ୍କ ଦ୍ୱାରା କର୍ମ କର। ଯଦିଓ ସ୍ଥୂଳ କର୍ମେନ୍ଦ୍ରିୟା ଗୁଡ଼ିକ କୌଣସି ବି କର୍ମ କରୁନାହାନ୍ତି, କିନ୍ତୁ ନିଜକୁ ସେହି ସୁଖ ସ୍ୱରୂପ ଅବସ୍ଥାରେ ଲଭଲିନ ହୋଇ ରହିବାର ଅଛି। ତୁମର ଚେହେରା ସର୍ବଦା ସୁଖ ସ୍ୱରୂପ ତଥା ରମଣୀକ ଦେଖାଯିବା ଦରକାର। ଭିତରେ କୌଣସି ବି ଅଶୁଦ୍ଧ ସଂକଳ୍ପ ବିକଳ୍ପ ନ ରହୁ। ତେଣୁ ଈଶ୍ୱରୀୟ ଆନନ୍ଦରେ ତଥା ଆନ୍ତରିକ ମଗନ ଅବସ୍ଥାରେ ରୁହ, ଯାହାଦ୍ୱାରା କୌଣସି ବି ଅଶୁଦ୍ଧ ସଂକଳ୍ପ ବିକଳ୍ପର ଉତ୍ପତ୍ତି ହେବ ନାହିଁ। ଶୁଦ୍ଧ ପବିତ୍ର ଧରଣୀରେ ଯାହା ବି ସଂକଳ୍ପ ଉତ୍ପନ୍ନ ହେବ, ତାହା ଲୋକ ସଂଗ୍ରହ ପ୍ରତି ଅର୍ଥାତ୍ ବିଶ୍ୱ କଲ୍ୟାଣ ପାଇଁ ଅଥବା ନିଜର ଉନ୍ନତି ପାଇଁ ହେବ। ଏହା ଅତି ମିଠା ସୁନ୍ଦର ଅବସ୍ଥା ଅଟେ, ଯାହାକି ଯଥା ସମୟରେ ସାହାଯ୍ୟ କରିଥାଏ। ଏହିଭଳି ଈଶ୍ୱରୀୟ ଅଲୌକିକ ମିଠା ପବିତ୍ର ଜୀବନ ନିର୍ମାଣ କରିବାର ଏବେ ହିଁ ତୁମକୁ ସମ୍ପୂର୍ଣ୍ଣ ସୁଯୋଗ ମିଳିଛି। ତେଣୁ ଏହିଭଳି ଅବସ୍ଥା ତିଆରି କରିବା ପାଇଁ ଟିକିଏ ମେହନତ କର। ଯେତେବେଳେ ଆମେ ଯୋଗରେ ବସୁଛେ, ସେତେବେଳେ ଭିତରେ କୌଣସି ମନ୍ତ୍ର, ପୂଜା, ଜପ ଆଦି କିଛି ବି କରିନଥାଉ। ଯେପରି ଭକ୍ତି ମାର୍ଗରେ କେହି କେହି ଭିତରେ ଭିତରେ ପ୍ରାର୍ଥନା କରିଥାନ୍ତି, ମାଳା ଜପ କରିଥାନ୍ତି, ମୂର୍ତ୍ତିକୁ ସମ୍ମୁଖରେ ରଖି ଫୁଲ ଚଢ଼େଇଥାନ୍ତି, ସେମାନେ ସବୁକିଛି ଭିତରେ କରିଥାନ୍ତି, ଯାହାକୁ ମାନସିକ ପୂଜା କୁହାଯାଉଛି। କିନ୍ତୁ ଆମର ଯୋଗରେ ଆମେ କେବଳ ନିଜର ସ୍ୱସ୍ୱରୂପରେ ସ୍ଥିତ ହୋଇ ସୁଖ ସ୍ୱରୂପ ହୋଇଯାଉଛେ। ନିଜର ମନ ସହିତ ସମସ୍ତ କର୍ମେନ୍ଦ୍ରିୟାଙ୍କୁ ନିୟନ୍ତ୍ରଣ କରି ଏକାଗ୍ରଚିତ୍ତ ହୋଇ ଈଶ୍ୱରୀୟ ସୁଖ ସ୍ୱରୂପ ହୋଇଯାଉଛେ। ସେଥିପାଇଁ ଯୋଗର ସମୟ ବ୍ୟକ୍ତିଗତ ଭାବରେ ମଧ୍ୟ ନିର୍ଦ୍ଧାର୍ଯ୍ୟ ଅଛି, ଯେଉଁଠି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ବସି ଅଭ୍ୟାସ କରିଥାଏ। କେବଳ ବ୍ୟକ୍ତ କଥା ଗୁଡ଼ିକରୁ ସମ୍ବନ୍ଧ ତୁଟାଇ ଅବ୍ୟକ୍ତ ସମ୍ବନ୍ଧ ସହିତ ସମ୍ପର୍କ ଯୋଡ଼ି ରଖିବାକୁ ହେବ, ଯାହାଦ୍ୱାରା ଯୋଗ କରିବା ସହଜ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି। ବରଦାନ ବାପ ଦାଦାଙ୍କର ସଙ୍ଗ ଦ୍ୱାରା ମାୟାକୁ ଦୂରରୁ ହିଁ ମୂର୍ଚ୍ଛିତ କରି ଦେଉଥିବା ମାୟାଜିତ୍ ଜଗଜିତ୍ ଭବ। ବିସ୍ତାର, ଯେପରି ବାବାଙ୍କର ସ୍ନେହୀ ହୋଇଛ, ସେହିପରି ବାବାଙ୍କୁ ନିଜର ସାଥୀ କରିଦିଅ, ଯାହାଦ୍ୱାରା ମାୟା ଦୂରରୁ ହିଁ ମୂର୍ଚ୍ଛିତ ହୋଇଯିବ। ଆରମ୍ଭ ସମୟରେ ଯେଉଁ ପ୍ରତିଜ୍ଞା କରିଛ, ତୁମ ସହିତ ଖାଇବି, ତୁମ ପାଖରେ ବସିବି, ତୁମ ଦ୍ୱାରା ହିଁ ଆମକୁ ଖୁସି, ତୁମ ଦ୍ୱାରା ହିଁ ଆତ୍ମାକୁ ଖୁସି କରିବି, ଏହି ପ୍ରତିଶ୍ରୁତି ଅନୁସାରେ ସାରା ଦିନଚର୍ଯ୍ୟାର ପ୍ରତ୍ୟେକ କାର୍ଯ୍ୟ ବାବାଙ୍କୁ ସାଥିରେ ରଖି କର, ତାହା ହେଲେ ମାୟା ତୁମକୁ ହଲଚଲ କରିପାରିବ ନାହିଁ, ବରଂ ତାର ବିନାଶ ହୋଇଯିବ। ତେଣୁ ସାଥିକୁ ସର୍ବଦା ସଙ୍ଗରେ ରଖ ଏବଂ ସଙ୍ଗର ଶକ୍ତି ଦ୍ୱାରା ବା ମିଳନରେ ମଗନ ରହିବା ଦ୍ୱାରା ମାୟାଜିତ୍ ଜଗଜିତ୍ ହୋଇଯିବ। ସ୍ଲୋଗାନ, ନିଜର ଉଚ୍ଚ ମନୋବୃତ୍ତି ଦ୍ୱାରା ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥର ପରିସ୍ଥିତି ଗୁଡ଼ିକୁ ପରିବର୍ତ୍ତନ କର। ଅବ୍ୟକ୍ତ ଇସାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଅବ୍ୟକ୍ତ ସ୍ଥିତି ରୂପୀ ଦର୍ପଣକୁ ସ୍ୱଚ୍ଛ ଏବଂ ସ୍ପଷ୍ଟ କରିବା ପାଇଁ ସରଳତା, ଶ୍ରେଷ୍ଠତା ଏବଂ ସହନଶୀଳତା ଏହି ତିନୋଟି କଥା ଉପରେ ବିଶେଷ ଧ୍ୟାନ ଦେବେ। ଧ୍ୟାନ ଦିଅ, ଯଦି ତିନୋଟି ମଧ୍ୟରୁ କୌଣସି ଗୋଟିଏରେ ମଧ୍ୟ କମି ରହିଛି, ତେବେ ଦର୍ପଣ ଉପରେ ମଧ୍ୟ ସେହି କମିର ଦାଗ ଦେଖାଯିବ। ସେଥିପାଇଁ ଯାହା ବି କାର୍ଯ୍ୟ କରୁଛ ସେଥିରେ ସାଧାରଣତା ଦେଖା ନ ଯାଉ, ସାଧାରଣତାକୁ ଶ୍ରେଷ୍ଠତାରେ ପରିବର୍ତ୍ତନ କର। ପ୍ରତ୍ୟେକ କାର୍ଯ୍ୟରେ ସହନଶୀଳତା ଏବଂ ବାଣୀରେ ସରଳତାକୁ ଧାରଣ କର, ତେବେ ଯାଇ ସେବାରେ ସଫଳତା ହୋଇଯିବ। ଓମ୍ ଶାନ୍ତି।